ଗଙ୍ଗା ମନ୍ଦିର ଅପ୍ସରୀ ନାଭିରେ ନିଶବ୍ଦରେ ରାତି ସାରା ତାରା ଓ କାକର ଝରେ। ମନ୍ଦିରର ପୋଖରୀ ତୁଠରେ ଅପରିଚ୍ଛନ୍ନ ଦୋଷିଆଁ ତାଳିପକା ଇତିହାସ ପରମ୍ପରା କଚା ହୁଏ ବିଦ୍ୟାଦାତା ଗଣେଶଙ୍କ ପ୍ରଶସ୍ତ ପିଠିରେ। ଅନ୍ଧ ଦେବତାଙ୍କ ପରି ନିଜ ଖିଆଲରେ ବେଳେବେଳେ ଦମକାଏ ହାୱା ପରି ଦୁଇ ଚାରି ବାଦୁଡ଼ି ଉଡ଼ିଯାଆନ୍ତି ଅନ୍ଧାର ଅଭ୍ୟନ୍ତରରୁ ଅନିଶ୍ଚିତ ଭବିଷ୍ୟତ ଆଡ଼େ ଉଦାସୀନ ଆକାଶର ଦାଢ଼େ। ଦୀର୍ଘ ଆଉ ଅସରନ୍ତି ଅପରାହ୍ନ ସରିଆସେ ଦୂରରେ ଶଗଡ଼ ଗାଡ଼ି କେଁକଟ ମନେ ହୁଏ ସମୟ ଅଟକିଯିବ ଆଉ ଟିକ କରେ। ଅରମା ଗହିରି ବିଲ ଅପନ୍ତରା ଆଶାହୀନ ସଞ୍ଜ ଅନ୍ଧାରରେ କାହାକୁ କିଏ ଡାକୁଛି ସରାଗରେ ଆକାଂକ୍ଷାରେ ଲୋଭରେ ଦୁଃଖରେ ଏ ଜନ୍ମରେ ଆର ଜନ୍ମରେ। ପାଣିର ଓସାର ଆଉ ଉଜ୍ଜଳ ମୁହଁରେ ହସ ଅକସ୍ମାତ ଆଶାର ଇଙ୍ଗିତ ହୋଇ ମନ୍ଦିରର ଛାଇ ଆଉ ଉଇଁ ଆସୁଥିବା ଜହ୍ନ ଉଭୟଙ୍କୁ ସ୍ନେହରେ ଓଟାରେ ଅପେକ୍ଷାରେ ଦିନ ସରେ ହାଇ ମାରି ଉଠିଯିବା ଆଗୁ କେହି ହେଲେ ଆସନ୍ତେନି ଜଣେ ଆର୍ତ୍ତିଭକ୍ତ କୁଷ୍ଠି ଭିକାରୀଟି ନିଜ ମନକୁ ପଚାରେ।